శ్రీమద్రాణి ఉవాచ హరిదాసస్య రాజసే రాజసూయమోదయం నైవాతృప్యన్ ప్రశంసంతః పీవన్మత్యోమృతం యథా. ତେଣୁ ଭଗବାନଙ୍କର ଯେତେବେଳେ ଇନ୍ଦ୍ରପ୍ରସ୍ଥ ଯାଇଥିଲେ, ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରିଥିଲେ, ରାଜସ୍ୱ ଯଜ୍ଞରେ ସବୁ ବର୍ଣ୍ଣନା କରାଯାଇଛି ଯେ ଜରାସନ୍ଧକୁ ହତ୍ୟା କଲା ପରେ ଭୀମ ତାପରେ ରାଜସ୍ୱ ଯଜ୍ଞ ହେଲା, ସବୁ ମୁନି ଋଷିମାନେ ବ୍ରହ୍ମା ଶିବ ଏମାନେ ମଧ୍ୟ ସବୁ ଯାଇଥିଲେ, ବିଭିନ୍ନ ମୁନି ଋଷିମାନେ ଯାଇଥିଲେ। ତେଣୁ ସେଠି ମୁଁ କହିଥିଲେ ଗତ 74 ଅଧ୍ୟାୟରେ ଯେ କୃଷ୍ଣ ହେଲେ ଅଗ୍ରପୂଜ୍ୟ, ତେଣୁ ସେଇଟାକୁ ଶିଶୁପାଳ ଯେତେବେଳେ ଯେଉଁଟାକୁ ଗ୍ରହଣ କରୁନଥିଲା, ଭଗବାନଙ୍କୁ ବହୁତ ପ୍ରକାର ନିନ୍ଦା କରୁଥିଲା, ଅନ୍ତିମରେ ଭଗବାନ ତାକୁ ସୁଦର୍ଶନ ଚକ୍ର ଦ୍ୱାରା ତାକୁ ନିହତ କଲେ, ଏବଂ ସୁଦର୍ଶନ ଚକ୍ର ଦ୍ୱାରା ନିହତ ହେଇ ତାର ଶରୀରରୁ ଗୋଟେ ଜ୍ୟୋତି ବାହାରି ଭଗବାନଙ୍କ ଶରୀରରେ ମିଶିଗଲା। ତେଣୁ 75 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେ ରାଜସ୍ୱ ଯଜ୍ଞ ଯେତେବେଳେ ସମାପ୍ତ ହେଲା, ସମସ୍ତଙ୍କୁ ବହୁତ ପ୍ରକାର ଉପହାର ପ୍ରଦାନ କରାଯାଇକରି ସମସ୍ତଙ୍କୁ ବିଦାୟ କରାଗଲା। ଭଗବାନଙ୍କୁ ବହୁତ ଅନୁରୋଧ କରି ଭଗବାନ କିଛି ଦିନ ରହିଥିଲେ ସେଇଠି, ଯୁଧିଷ୍ଠିର ମହାରାଜ ବହୁତ ଅନୁରୋଧ କରିବାରୁ ସେ କିଛି ଦିନ ରହିଯାଇଥିଲେ କେଉଁଠି, ଇନ୍ଦ୍ରପ୍ରସ୍ଥରେ। ତେଣୁ ରାଜସ୍ୱ ଯଜ୍ଞରେ ଯେଉଁ କରାଗଲା, ଯେତେ ସବୁ ଥିଲେ ସମସ୍ତେ ଏଇ ରାଜସ୍ୱ ଯଜ୍ଞ ଦେଖିକି କିଏ କିଭଳି ଭାବରେ ସବୁ ସେବା କରୁଥିଲେ, ଯିଏ ସବୁ ଆସିଥିଲେ ତାଙ୍କର କିଭଳି କିଏ ସେବା କରୁଥିଲେ, ନା ଭୀମ କ'ଣ କରୁଥିଲେ, ନା ସେ ରୋଷେଇବାସର ଦାୟିତ୍ୱରେ ଥିଲେ, ସହଦେବ ସବୁ ପୂଜାର ଦାୟିତ୍ୱ ଥିଲେ, ନକୁଳ ସବୁ ଦ୍ରବ୍ୟ ବ୍ୟବସ୍ଥା କରୁଥିଲେ, ଏଇଭଳି ଭାବରେ ଭଗବାନ କୃଷ୍ଣ କ'ଣ କରୁଥିଲେ, ଭଗବାନ କୃଷ୍ଣ ସମସ୍ତଙ୍କ ପାଦ ଧୌତ କରୁଥିଲେ। ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ସମସ୍ତେ ଅଭିମାନୀ ଥିଲେ, ତେଣୁ ବ୍ରାହ୍ମଣମାନଙ୍କୁ ବା ଯେଉଁମାନେ ଅନ୍ୟମାନେ ଅତିଥିମାନଙ୍କୁ ପାଦ ଧୌତ କରିବା ପାଇଁ କିଏ ଆଉ କରିବ ସେଇଟା, ତେଣୁ ଭଗବାନ ନିଜେ ସମସ୍ତଙ୍କ ପାଦ ପୂଜା କରିବା ପାଇଁ ଆରମ୍ଭ କଲେ। ତେଣୁ ଭଗବାନ ଯିଏକି ତାଙ୍କର ସମସ୍ତେ ପାଦ ପୂଜା କରିବା କଥା, କିନ୍ତୁ ଭଗବାନ ସମସ୍ତଙ୍କର ପାଦ ପୂଜା ପାଦ ପ୍ରକ୍ଷାଳନ କରୁଥିଲେ। ତେଣୁ ଏଇଭଳି ଭାବରେ ସମସ୍ତେ ସେବାରେ ରତ ଥିଲେ। ତେଣୁ ବର୍ତ୍ତମାନ ଯେଉଁ କଥା ହେଲା ଯେ ଏସବୁ କଲା ପରେ, କିନ୍ତୁ ଏ ଯେଉଁ ବହୁତ ପ୍ରକାର ଐଶ୍ୱର୍ଯ୍ୟ ଦେଖି ପାଣ୍ଡବମାନଙ୍କର ଯୁଧିଷ୍ଠିର ଦୁର୍ଯ୍ୟୋଧନ ବିଶେଷ ଭାବରେ ତାର ସବୁ ଈର୍ଷା ହେଲା, ଏବଂ ସେ ଯେଉଁ ପାଣ୍ଡବମାନଙ୍କର ଯେଉଁ ଐଶ୍ୱର୍ଯ୍ୟ ରହିଛି, ସେ ଐଶ୍ୱର୍ଯ୍ୟ ଦେଖି ଯେଉଁ ବିଶେଷ ଭାବରେ ଯେଉଁ ଆମେ କେଉଁ ଶୋକ ପାଠ କଲେ 37 ନା ପ୍ରଶଂସନ, ସମସ୍ତେ ପ୍ରଶଂସା କରୁଥିଲେ ଯୁଧିଷ୍ଠିର ମହାରାଜଙ୍କର ଯେତେ ଯେଉଁଭଳି ଐଶ୍ୱର୍ଯ୍ୟ ରହିଛି, ଏବଂ ସେମାନେ ଯେଉଁଭଳି ଭାବରେ ସମସ୍ତଙ୍କର ବହୁତ ଆତିଥ୍ୟ ପ୍ରଦାନ କଲେ, ସେଥିପାଇଁ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ। ହରିଦାସସ୍ୟ ରାଜର୍ଷ ବୋଲି କୁହାଯାଉଛି, ହରିଦାସ କହିଲେ ଭଗବାନଙ୍କର ଭକ୍ତମାନଙ୍କ ଭିତରେ ତିନି ଜଣଙ୍କ ଭକ୍ତଙ୍କର କଥା ରହିଛି, ଜଣେ ହେଉଛନ୍ତି ଯୁଧିଷ୍ଠିର ମହାରାଜ, ଆଉ ଜଣେ ହେଉଛନ୍ତି ଉଦ୍ଧବ, ଆଉ ଜଣେ ହେଉଛନ୍ତି ଗିରି ଗୋବର୍ଦ୍ଧନ ଉଦ୍ଧବ। ତେଣୁ ଏଠି କୁହାଯାଏ ହରିଦାସସ୍ୟ ରାଜର୍ଷେ, ଯୁଧିଷ୍ଠିର ମହାରାଜଙ୍କ କଥା କୁହାଯାଏ, ହରିଦାସ ଯିଏକି ରାଜା ଥିଲେ, ରାଜସ୍ୱୀୟ ମହୋଦୟମ୍, ସେ ରାଜସ୍ୱୀୟ ଯଜ୍ଞରେ ନୈବ ତୃପ୍ୟନ୍ ପ୍ରଶସନ୍ତ, କେହି ତୃପ୍ତି ପାଉନଥିଲେ ରାଜସ୍ୱ ଯୁଧିଷ୍ଠିର ମହାରାଜଙ୍କର ଯେଉଁ ଐଶ୍ୱର୍ଯ୍ୟ, ଯେଉଁଭଳି ଭାବରେ ବ୍ୟବହାର, ଯେଉଁଭଳି ଭାବରେ ରାଜ୍ୟ ଶାସନ, ଏସବୁ ଜିନିଷ ଆଲୋଚନା କରି ଭଗବାନ ସ୍ୱୟଂ ତାଙ୍କ ପ୍ରତି ବହୁତ ଆଦର କରୁଥିଲେ, ଭଗବାନ ତାଙ୍କର ଅନେକ ପ୍ରକାର ସେବା ମଧ୍ୟ କରିଛନ୍ତି। ତେଣୁ ଏସବୁ ପ୍ରଶଂସା କରିକରି ମଧ୍ୟ କେହି ତୃପ୍ତି ପାଇପାରୁନଥିଲେ, କିଭଳି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପିବନ୍ ମର୍ତ୍ତ୍ୟ ମୃତମ୍ ଯଥା, ଯେମିତି ମୃତ୍ୟୁ ଲୋକରେ ଇଏ मर्त्य मानव अमृत तक जो दिया जाए जो से पान करिवारे से संतुष्ट हो ना से भाव जो मैंने आसी राजस्व यज्ञ समस्ते युधिष्ठिर महाराज हरिदास राजर्षे से हरिदास भगवान भक्त युधिष्ठिर महाराज प्रशंसा करी करी कई थकु नथिले आहुरी प्रशंसा चलिथिले तांकर किंतु ये जो रही दुर्योधन सीटा को आ ग्रहण कर पार नथिले कहीं ना से दुर्योधन ये जो किभली से इंद्रप्रस्थरे मय दानव गोटे सभा निर्माण करथिला जो सभा की सभा रे पसिले सब माया भाया लगुला स्थलटा लगु स्थलटा लगुला जल भरी जलटा लगुला स्थल भरी तेणु दुर्योधन तांकर भाई मान सहित बहुत क्रोध रे से सभा मध्ये प्रवेश करी सब तांकर जो मैंने दर्पण मान अछंती से मैंने कहउछंती महाराज ये होची जल से शुणिले नि जल एटा स्थल स्थल भाया रही जल कौन स्थले अभ्यगुणात वस्त्रांत जलंग मत्वा स्थले पतत स्थलटा को सी भाविला यहाँ जल बोली तेणु वस्त्रांत वस्त्र को टेकिकी जो पशि पशिगला तले पड़गले पुणी जले स्थलवत भ्रांतिया जल को दर्पण मैंने कहते हैं आज्ञा ये जल रही ना जल रही स्थल जल कहीं जो पशि जाऊँगी स्थलवत भ्रांतिया से मय माया विमोहित से भाव में पड़गले मय माया विमोहित मयर मयर जो मय जमी देवता मान शिल्पी होती विश्वकर्मा सेमती अस्त्र मान शिल्पी होती मय एत सुंदर से सभा को निर्माण करते भाव रही तेणु जो भाव में पड़गले दुर्योधन भीम हसीदे एवं द्रौपदी एमाने सब हसीदे जदिओ युधिष्ठिर महाराज मना कले किंतु भगवान कृष्ण इशारा देले हाँ हसीना हस जिते हस हस कहीं भगवान चाहूल जे भौतिक पृथ्वी पृष्ठ से जो भार रही दुर्योधन भि पापी व्यक्ति मान भार जे भूमिदेवी जा प्रार्थना करते ना से आज भार हरण करेंगे तेणुक भगवान चाहूल दुर्योधन ये भाव में से अपमानित हेले युद्ध आरंभ हे महाभारत युद्ध आरंभ हे तेणु दुर्योधन ये भाव अपमानित ही पड़गले फेरीगले तेणु 75 अध्याय ये विषय वर्णना कर 76 अध्याय कहते शिक कहते अथान्यदपि कृष्णस्य शृणु कर्मा भूतं रूप नृप क्रीड़ा नर शरीरस्य यथा शोभि शोभापति हृत भगवान सुखदेव गोस्वामी परीक्षित महाराज भगवान कृष्ण जो अद्भुत कर्म सब रही से अद्भुत कर्म सब शुण थे कण ना रुक्मिणी देवी विवाह जो करुले से समय ये जन राजा थे सालुअ बोली भगवान रुक्मिणी देवी विवाह कर हरण कर आनले तेणु इमान जो जरासंध इत्यादि सब राजा मैंने थे कृष्ण काले हरण करुद्ध करने प्रस्तुत होते कि आज जो भगवान नहीं गले रुक्मिणी देवी को से प्रतिज्ञा कला जे मु पृथ्वी को जादव शून्य करदेवी जादव को समस्त हत्या करे भगवान शिवंकर आराधना कला एक वर्ष काल बाली खाई से रहा आ कि खाला ना ये बाली माटी बाली हाँ मुठे बाली तेना शिवजी जदि चाहू नथिले कारण भगवान जादव मान विरुद्ध से चाहिए तांकर केमिति अमंगल हो भगवान शिवजी चाहू नथिले किंतु तथापि से आशुतोष से सामान्य संतुष्ट हो जाती तेणु से कहले ठीक अच्छे सालु कौन बर मगुच ना मुझे चाहिए ये गोटे विमान दिंतु जो विमान को कई देखिपर ना एवं जादव मान ध्वंस कर भगवान शिवजी से विमान टी दे ତେଣୁ ସେ ଶାଲୁଅ ସେ ବିମାନ ନେଇ ଆସି ଦ୍ୱାରକା ଉପରେ ଆକ୍ରମଣ କଲା। ତେଣୁ ଶାଲୁଅ ଯେତେବେଳେ ଦ୍ୱାରକା ଉପରେ ଆକ୍ରମଣ କଲା, ସେତେବେଳେ ଦ୍ୱାରକାରେ ବଳରାମ ଥିଲେ, ଭଗବାନ ବଳରାମ ଥିଲେ, କିନ୍ତୁ ପ୍ରଦ୍ୟୁମ୍ନ ଏ କୃଷ୍ଣଙ୍କର ପୁତ୍ର, ସେ କହିଲେ ଆପଣ ବ୍ୟସ୍ତ ହେବା ଦରକାର ନାହିଁ, ମୁଁ ଯାଇ ଏକା ସବୁ ବ୍ୟବସ୍ଥା କରିଦେବି, ସମାଧାନ କରିଦେବି କହିକି ସେ ଯୁଦ୍ଧ କରିବା ପାଇଁ ବସିଲେ। ଯୁଦ୍ଧରେ ଶାଲୁଅ ସହିତ ସେ ଯେଉଁ ବିମାନ ରହିଥିଲା, କେତେବେଳେ ଦେଖାଯାଉଥିଲା, କେତେବେଳେ ଦେଖାଯାଉନଥିଲା। ତେଣୁ ଶାଲୁଅର ଯିଏ ଜଣେ ରହିଛି ସେନାପତି ଦ୍ୟୁମନ, ସେ ଏଭଳି ଗୋଟେ ଅସ୍ତ୍ରରେ ଆଘାତ କଲା ପ୍ରଦ୍ୟୁମ୍ନଙ୍କୁ, ପ୍ରଦ୍ୟୁମ୍ନଙ୍କର ଛାତି ଫାଟିଗଲା ଭଳିଆ ଲାଗିଲା। ତେଣୁ ପ୍ରଦ୍ୟୁମ୍ନଙ୍କର ଯିଏ ରଥ ବାହନ କରୁଥିଲେ ସାରଥୀ, ସେ ପ୍ରଦ୍ୟୁମ୍ନକୁ ନେଇ ଚାଲିଗଲେ ଅନ୍ୟ ସ୍ଥାନକୁ। ତାପରେ ଭଗବାନଙ୍କର କାହିଁକି କ'ଣ ହେବ, ଭଗବାନ ପ୍ରଦ୍ୟୁମ୍ନ ହେଉଛନ୍ତି ସ୍ୱୟଂ ଭଗବାନ, ଯେଉଁ ଚତୁର୍ଭୁଜ ରହିଛନ୍ତି, କିଏ କିଏ ନା ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ, ଏମାନେ ହେଉଛନ୍ତି ଚାରି ଚତୁର୍ଭୁଜ। ଭଗବାନ ରାମଚନ୍ଦ୍ର ଯେଉଁ ଆସିଥିଲେ, ରାମଚନ୍ଦ୍ର ଭରତ ଶତ୍ରୁଘ୍ନ, ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ଏମାନେ ସେ ଚତୁର୍ଭୁଜ। ଭଗବାନଙ୍କର ଶରୀର କ'ଣ ଆମ ଭଳି ଭୌତିକ ଶରୀର ଯେ ତାଙ୍କର ଶରୀର କିଛି ଅସୁବିଧା ହେବ, କିନ୍ତୁ ସେ ଲୀଳା ସେଇଭଳି ଭାବରେ କରୁଥିଲେ। ଯାହା ହଉ, ଯେତେବେଳେ ପ୍ରଦ୍ୟୁମ୍ନଙ୍କର ଯେତେବେଳେ ସଂଜ୍ଞା ଫେରି ଆସିଲା, ସେତେବେଳେ ସେ ଦେଖିଲେ ସେ ଯୁଦ୍ଧ କ୍ଷେତ୍ରରୁ ବାହାରି ଯାଇଛନ୍ତି। ତେଣୁ ସେ ସାରଥୀକୁ ବହୁତ କହିଲେ, ବହୁତ ତା ଉପରେ କ୍ରୋଧ ପ୍ରକାଶ କଲେ, କହିଲେ ତମେ ମୋତେ ଯେଉଁ ଘିନି ଆସିଲ, ମୋତେ ଲୋକମାନେ କହିବେ ଯେ ଇଏ ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିଛନ୍ତି, ଏ କ୍ଷେତ୍ରର ଧର୍ମ ନୁହଁ, ଏଇଭଳି ଭାବରେ ମୋର ଭିଣୀମାନେ ମୋତେ ଅପହାସ କରିବେ, ଉପହାସ କରିବେ। ତେଣୁ ସେ ସାରଥୀ କହିଲେ, ପ୍ରଭୁ ଆପଣଙ୍କର ସଂଜ୍ଞାହୀନ ହୋଇଯାଇଥିଲେ, ସେଥିପାଇଁ ମୁଁ ଆପଣଙ୍କୁ ନେଇଯାଇଥିଲି, ନା ଶୀଘ୍ର ଚାଲ ତାଙ୍କ ସେଠିକି। ତେଣୁ ଯାଇ 37 ଦିନ ଧରି ଯୁଦ୍ଧ ଚାଲିଲା। ତେଣୁ ଅନ୍ତିମରେ ଏପଟେ ଯେଉଁ ରହିଥିଲେ ଭଗବାନ ଇନ୍ଦ୍ରପ୍ରସ୍ଥରେ ରହିଥିଲେ, ଯେଉଁ ଚାଲିଥିଲା ରାଜସ୍ୱ ଯଜ୍ଞ, ସେଠୁ ଯୁଧିଷ୍ଠିର ମହାରାଜ ବହୁତ ଅନୁରୋଧ କରିଥିବାରୁ ସେ ବହୁତ ଦିନ ରହିଯାଇଥିଲେ, କିନ୍ତୁ ସେ ଦେଖିଲେ ବିଭିନ୍ନ ପ୍ରକାର ଅପଶକୁନ ଦେଖିଲେ, ତେଣୁ ସେ ଚାଲି ଆସିଲେ, ଆସି ସେ ଶାଲୁଅ ସହିତ ଯୁଦ୍ଧ କରିଛନ୍ତି। ତେଣୁ ଅନ୍ତିମରେ ଶାଲୁଅକୁ ସେ ବଦ୍ଧ କରିଛନ୍ତି, ଏଇ ଶାଲୁଅକୁ ବଦ୍ଧ କରିବା ଦ୍ୱାରା ତାକୁ ଉଦ୍ଧାର କଲେ। ତେଣୁ ଏଭଳି ଭାବରେ 76 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତାପରେ 77 ଅଧ୍ୟାୟରେ ଆସିବ ଭଗବାନ ଦନ୍ତବକ୍ରକୁ ବଦ୍ଧ କରିବେ। ଦନ୍ତବକ୍ର ଶିଶୁପାଳ ଏବଂ ଦନ୍ତବକ୍ର ଏମାନେ ହେଉଛନ୍ତି ସେଇ ଜୟ ବିଜୟ। ଶିଶୁପାଳକୁ ଭଗବାନ ବଦ୍ଧ କରିଥିଲେ କେଉଁଠି, ରାଜସ୍ୱ ଯଜ୍ଞରେ। ତେଣୁ ଦନ୍ତବକ୍ର ଭଗବାନ ସହ ଯୁଦ୍ଧ କରିବା ପାଇଁ ମଥୁରା ସହିତ ମଥୁରାକୁ ଆସି ମଥୁରାକୁ ଆକ୍ରମଣ କରିବାକୁ ବସିଲା। ମଥୁରା ଯଦି ଭଗବାନ ନଥିଲେ, କିନ୍ତୁ ଭଗବାନ ଶାଲୁଅକୁ ବିଧାରଣ କରିସାରିବା ପରେ ମଥୁରାକୁ ଆସି ପହଞ୍ଚିଲେ ଏବଂ ମଥୁରାରେ ଦନ୍ତବକ୍ରକୁ ମଧ୍ୟ ବିଧାରଣ କରିଛନ୍ତି, ଏତକ ହତ୍ୟା କରିଛନ୍ତି। ତେଣୁ ଦନ୍ତବକ୍ର ମଧ୍ୟ ସେଭଳି ଭାବରେ ଭଗବାନଙ୍କର ଶରୀରରେ, ଦନ୍ତବକ୍ରର ଶରୀରରୁ ଗୋଟେ ଜ୍ୟୋତି ବାହାରି ଭଗବାନ ଶରୀରରେ ମିଶିଛନ୍ତି। ତେଣୁ ଏମାନେ ଥିଲେ ସେଇ ଦୁଇ ଭାଇ ଜୟ ଏବଂ ବିଜୟ, ଯିଏକି ସତ୍ୟ ଯୁଗରେ ଆସିଥିଲେ, ହିରଣ୍ୟାକ୍ଷ ହିରଣ୍ୟକଶିପ ରୂପରେ, ତ୍ରେତା ଯୁଗରେ ଆସିଥିଲେ ରାବଣ କୁମ୍ଭକର୍ଣ୍ଣ ରୂପରେ, ଏବଂ ଦ୍ୱାପର ଯୁଗରେ ଶିଶୁପାଳ ଏବଂ ଦନ୍ତବକ୍ର ରୂପରେ ଆସି ଉଦ୍ଧାର ପାଇଥିଲେ। ତେଣୁ ଏଠି ଯଦିଓ ଗୋଟେ କଥା ରହିଛି, ସୁଖଦେବ ଗୋସ୍ୱାମୀ କହିନାହାନ୍ତି, କିନ୍ତୁ ପଦ୍ମପୁରାଣରୁ ଉଦ୍ଧାର କରାଯାଇକରି ବିଭିନ୍ନ ଆଚାର୍ଯ୍ୟମାନେ ସେ କଥା କହିଛନ୍ତି ଯେ ଭଗବାନ ଦନ୍ତବକ୍ରକୁ ମାରିସାରିଲା ପରେ ଯାଇକିରି ବୃନ୍ଦାବନରେ ରହିଲେ, 2 ମାସ ରହିଥିଲେ ବୃନ୍ଦାବନରେ। ସେଠି ଯେଉଁ ଭଗବାନ ଗୋପୀମାନେ ତାଙ୍କ ବିରହରେ ଯେଉଁ ବହୁତ କଷ୍ଟ ଅନୁଭବ କରୁଥିଲେ, ବହୁତ ଦୁଃଖ ଅନୁଭବ କରୁଥିଲେ, ତେଣୁ ଭଗବାନ ସେଠି ଯାଇ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି, ଏବଂ ତାପରେ ସେ ବୃନ୍ଦାବନବାସୀମାନଙ୍କୁ ସବୁ ଭଗବତ ଧାମକୁ ଫେରାଇ ଦେଇଛନ୍ତି, ଭଗବତ ଧାମକୁ ନେଇଯାଇଛନ୍ତି ତାଙ୍କୁ ସବୁ ସେଇ ସୋ ଶରୀରରେ। ଯେମିତି ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଅଯୋଧ୍ୟାବାସୀମାନେ ସମସ୍ତେ ଚିତ୍ ଜଗତକୁ ଯାଇଥିଲେ ତାଙ୍କ ସୋ ଶରୀରରେ, ସେଇଭଳି ଭାବରେ ବୃନ୍ଦାବନର ବାସୀମାନେ ସମସ୍ତଙ୍କୁ ସେ ତାଙ୍କର ସୋ ଶରୀରରେ ତାଙ୍କର ଧାମକୁ ପ୍ରେରଣ ପଠାଇ ଦେଇଛନ୍ତି। ତେଣୁ ଏଇ ଯେଉଁ କଥା ହେଲା, ଏ ଘଟଣାଟି ହେଲା, ଏଇଟାକୁ ସୁଖଦେବ ଗୋସ୍ୱାମୀ କାହିଁ କହିଲେ ନାହିଁ ପରୀକ୍ଷିତ ମହାରାଜଙ୍କୁ? ନା ପରୀକ୍ଷିତ ମହାରାଜଙ୍କୁ ଦ୍ୱାରକାବାସୀମାନଙ୍କୁ କେମିତି ନିଧନ କଥା କହିଲେ? ଦ୍ୱାରକାବାସୀମାନେ କେମିତି ତାଙ୍କ ଭିତରେ ଝଗଡ଼ା କରି ଗଣ୍ଡଗୋଳ କରି ସବୁ ମୃତ୍ୟୁବରଣ କରିଥିଲେ, ଏ କଥା କୁହାଯାଇଛି। ତେଣୁ ଏ କଥା ଯଦି କୁହାଯିବ, ସୁଖଦେବ ଗୋସ୍ୱାମୀ ଯଦି ପରୀକ୍ଷିତ ମହାରାଜ କହିବେ ଯେ ବୃନ୍ଦାବନବାସୀମାନଙ୍କୁ ଏଇଭଳି ଭାବରେ ପ୍ରେରଣ କରିଥିଲେ, ତାହେଲେ ପରୀକ୍ଷିତ ମହାରାଜଙ୍କ ମନରେ ଦୁଃଖ ଆସିବ। ସେଥିପାଇଁ ସେ କହିବେ କାହିଁକି ଦ୍ୱାରକାବାସୀମାନଙ୍କୁ କାହିଁକି ଏଭଳି ତାଙ୍କୁ ହତ୍ୟା କରାଗଲା, ସେ ନିଜେ ନିଜେ ହତ୍ୟା କରି ମରିଲେ କାହିଁକି, ଆଉ ବୃନ୍ଦାବନବାସୀମାନେ କିଭଳି ଏଭଳି ଦେବଧାମକୁ ଗଲେ? ସେଥିପାଇଁ ସୁଖଦେବ ଗୋସ୍ୱାମୀ ସେଟାକୁ ପରୀକ୍ଷିତ ମହାରାଜଙ୍କୁ କହିନଥିଲେ। ତେଣୁ ଏଇଟା ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ 76 ଅଧ୍ୟାୟ ଏବଂ 77 ଅଧ୍ୟାୟ ସମାପ୍ତ ହେଲେ 78 ଅଧ୍ୟାୟରେ ଭଗବାନଙ୍କର ଗୋଟେ ଲୀଳା ବର୍ଣ୍ଣନା କରାଯିବ। ସେ ଲୀଳାଟି ହେଉଛି କ'ଣ ନା, ଭଗବାନଙ୍କୁ ଏଇଭଳି ଭାବରେ ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ। ସେମାନେ ଏ ଭଗବାନଙ୍କର ଯେଉଁ ଲୀଳାକୁ ସେମାନେ ଭାବନ୍ତି ଭଗବାନ ପରାଜିତ ହୋଇଯାଇଛନ୍ତି, ଏଭଳି ଭାବରେ ଚିନ୍ତା କରନ୍ତି। ଏହା ବିଷୟରେ ବର୍ଣ୍ଣନା କରାଯିବ 78 ଅଧ୍ୟାୟରେ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଜୟ ଗୌର ପ୍ରମାନନ୍ଦେ।